ଛତି କେବେ ଛୁଟିରେ ଥିବ, ଛତି କେବେ କ୍ଲାସ ନଥିବ, ପ୍ଲିଜ ଟିକେ ଫୋନ କରିବ ମତେ, ପ୍ଲିଜ ଟିକେ ଫୋନ କରିବ, ହଁ ମତେ ପ୍ଲିଜ ଟିକେ ଫୋନ କରିବ। ଯଦି କେବେ ଟାଇମ ମିଳିବ, ଯଦି କେବେ ଫ୍ରିରେ ଥିବ, ପ୍ଲିଜ ଟିକେ ଫୋନ କରିବ, ହଁ ମତେ ପ୍ଲିଜ ଟିକେ ଫୋନ କରିବ, ହଁ ମତେ ପ୍ଲିଜ ଟିକେ ଫୋନ କରିବ।
ତମେ ତ ଦୁର୍ବଳ ଲାଗୁଛ, ଆସିବ ବୁଝେଇ ଦେବି, ଇଂରାଜୀ ସେମିତି କହିବି ପାରୁନ, କହିଲେ ପଢ଼େଇ ଦେବି। ଏ ଅଙ୍କରେ ତମେ ତ ଦୁର୍ବଳ ଲାଗୁଛ, ଆସିବ ବୁଝେଇ ଦେବି, ଇଂରାଜୀ ସେମିତି କହିବି ପାରୁନ, କହିଲେ ପଢ଼େଇ ଦେବି।
ଯଦି କେବେ ମାର୍କେଟ ଯିବ, ଯଦି କେବେ ସପିଂ କରିବ, ପ୍ଲିଜ ଟିକେ ଫୋନ କରିବ, ପ୍ଲିଜ ଟିକେ ଫୋନ କରିବ, ହଁ ମତେ ପ୍ଲିଜ ଟିକେ ଫୋନ କରିବ। ଯଦି କେବେ ଛୁଟିରେ ଯିବ, ଯଦି କେବେ କ୍ଲାସ ନଥିବ, ପ୍ଲିଜ ଟିକେ ଫୋନ କରିବ, ପ୍ଲିଜ ଟିକେ ଫୋନ କରିବ, ଓ ମତେ ପ୍ଲିଜ ଟିକେ ଫୋନ କରିବ।
ସାହିତ୍ୟ ପଢ଼ୁଛ, ସମାସ ଜାଣିନ, ଏପଟ ସେ ପଟ କୁହ, ଭୂଗୋଳ ବହିରେ ମଲାଟ ରଖିନ, କହିଲେ ଲାଜେଇ ଯାଅ। ସାହିତ୍ୟ ପଢ଼ୁଛ, ସମାସ ଜାଣିନ, ଏପଟ ସେ ପଟ କୁହ, ଭୂଗୋଳ ବହିରେ ମଲାଟ ରଖିନ, କହିଲେ ଲାଜେଇ ଯାଅ।
ଯଦି କେବେ ମନ୍ଦିର ଯିବ, ଦିଅ ପାଖେ ଦୀପ ଜାଳିବ,
ପ୍ଲିଜ ଟିକେ ଫୋନ କରିବ,
ପ୍ଲିଜ ଟିକେ ଫୋନ କରିବ, ହଁ ମତେ ପ୍ଲିଜ ଟିକେ ଫୋନ କରିବ।
ଯଦି କେବେ ଛୁଟିରେ ଥିବ, ଯଦି କେବେ କ୍ଲାସ ନଥିବ,
ପ୍ଲିଜ ଟିକେ ଫୋନ କରିବ,
ପ୍ଲିଜ ଟିକେ ଫୋନ କରିବ, ହଁ ମତେ ପ୍ଲିଜ ଟିକେ ଫୋନ କରିବ,
ପ୍ଲିଜ ଟିକେ ଫୋନ କରିବ, ହଁ ମତେ ପ୍ଲିଜ ଟିକେ ଫୋନ କରିବ।